ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି। ଅପରାହ୍ନ ଗୋଟାଏ ସୁଦ୍ଧା 51.49% ମତଦାନ। ରାଜ୍ୟର ସମସ୍ତ ଐତିହ୍ୟ, ସଂସ୍କୃତି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା, ସ୍ୱୟଂଚାଳିତ ବିଶ୍ୱରେ ମାନବ ସଂଗଠନ ସଂରକ୍ଷଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ଶିକ୍ଷା ଦିବସ। ଏବଂ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ବୋହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମତଦାନ ସକାଳ 7:00 ଆରମ୍ଭ ହୋଇଛି। କେତୋଟି ବୁଥ୍ରେ ଇଭିଏମ୍ରେ ସାମାନ୍ୟ ତ୍ରୁଟି ଦେଖାଦେବାରୁ ସେଗୁଡ଼ିକର ତତ୍କ୍ଷଣାତ୍ ସମାଧାନ କରାଯାଇ ଭୋଟ୍ ପ୍ରକ୍ରିୟାକୁ ସ୍ୱାଭାବିକ କରାଯାଇଛି। ମତଦାନ ପୂର୍ବରୁ ସମସ୍ତ 358 ମତଦାନ କେନ୍ଦ୍ରରେ ମକ୍ ପୁଲିଂ କରାଯାଇଥିଲା। ମକ୍ ପୁଲ୍ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ 3 ବାଲାଟ ୟୁନିଟ୍ ଏବଂ 3 କଣ୍ଟ୍ରୋଲ୍ ୟୁନିଟ୍କୁ ବଦଳାଯାଇଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏହି ନିର୍ବାଚନ କ୍ଷେତ୍ରରେ 358 ମତଦାନ କେନ୍ଦ୍ରରେ ଭୋଟଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଅପରାହ୍ନ ଗୋଟାଏ ସୁଦ୍ଧା 51.49% ମତଦାନ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ 2,48,256 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସକାଳ 7:00 ଅପରାହ୍ନ 4:00 ପର୍ଯ୍ୟନ୍ତ ଭୋଟ୍ ନିଆଯିବ। ଅନ୍ୟ ସମସ୍ତ ସ୍ଥାନରେ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଥିବା 8 ସମ୍ବେଦନଶୀଳ ବୁଥ୍ରେ ମତଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ସଖୀ ବୁଥ୍ ସମେତ ଅନ୍ୟ କେତେକ ବୁଥ୍ରେ ଆବଶ୍ୟକୀୟ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ମତଦାନର ଗୋପନୀୟତା ଉଲ୍ଲଙ୍ଘନ ଅଭିଯୋଗରେ PS 36 କୁଳିଆବନ୍ଧ ପ୍ରିଜାଇଡିଂ ଅଫିସରକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନୂଆପଡ଼ାରୁ ମତଦାନ ସମ୍ପର୍କିତ ଅଧିକ ତଥ୍ୟ ଦେଇଛନ୍ତି ଆମର ସମ୍ବାଦଦାତା ତପନ ରଞ୍ଜନ ଦାସ।
ନୂଆପଡ଼ା ଜିଲ୍ଲାରେ ସଖୀ ବୁଥ୍ କରାଯାଇଛି, ସେଥିରେ ମହିଳା ପୋଲିଂ ଅଧିକାରୀ, ପ୍ରିଜାଇଡିଂ ଅଧିକାରୀ ଏବଂ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏବେ ଆମର ଯଦି ପ୍ରତିଶତକୁ ଦେଖିବା, ନୂଆପଡ଼ା ଜିଲ୍ଲା ଉପନିର୍ବାଚନରେ ଦିନ 1 ଘଣ୍ଟା ସମୟ ପର୍ଯ୍ୟନ୍ତ 49.69% ମତଦାନ ହୋଇଅଛି। ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା 27 ତାରିଖରୁ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଥିବା ନେଇ ଓଡ଼ିଶା ବିଧାନସଭା ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 28 ତାରିଖରେ ଚଳିତ ଆର୍ଥିକ ବର୍ଷ 2025-26 ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଡିସେମ୍ବର ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ 29 କାର୍ଯ୍ୟଦିବସ ରହିଛି। ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ସଂସ୍କୃତି, ଐତିହ୍ୟସ୍ଥଳ ଏବଂ ବିମାନ ବନ୍ଦର, ରେଳ ଷ୍ଟେସନଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ସହିତ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଯାହା ଯାହା ପଦକ୍ଷେପ ନେବା କଥା ତାକୁ ବି କରାଯାଇଛି। ସମଗ୍ର ଓଡ଼ିଶାର ଯେଉଁ ବିଭିନ୍ନ ଇମ୍ପୋର୍ଟାଣ୍ଟ ଜାଗାଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ତାର ଏକ୍ସରସାଇଜ୍ ଆରମ୍ଭ ହୋଇଯାଇଛି। ତେଣୁକରି ଆମେ ଭାବୁଛୁ ଯେ ଆମେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛେ, ତଥାପି ଆମର କୌଣସି ଜାଗାରେ ଅନ୍ତତଃ ଅବହେଳା ନ ହଉ ଏବଂ ସମସ୍ତେ ସୁରକ୍ଷିତ ରହନ୍ତୁ, ସେଥିପାଇଁ ଯାହା ଦରକାର ସରକାରଙ୍କ ତରଫରୁ ତାର ସମସ୍ତ ଯୋଜନା କରାଯାଇଛି।
ଦିଲ୍ଲୀ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ 13 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ UDI ପକ୍ଷରୁ ନୂଆ ଆଧାର ଆପ୍ର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା 140 କୋଟି ଭାରତୀୟ ସେମାନଙ୍କ ସ୍ମାର୍ଟଫୋନ୍ରେ ଡିଜିଟାଲ୍ ଆଧାର କାର୍ଡ଼ ରଖିପାରିବେ। ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ଏହି ଆପ୍ ମାଗଣାରେ ଉପଲବ୍ଧ ହେଉଛି। ନୂଆ ଆଧାର ଆପ୍ରେ ବାୟୋମେଟ୍ରିକ୍ ଲକ୍, ମୁଖ ଚିହ୍ନଟ ପ୍ରଯୁକ୍ତି ଏବଂ QR କୋଡ୍ ଭିତ୍ତିକ ସେୟାରିଂ ସୁବିଧା ରହିଥିବା ଜଣାପଡ଼ିଛି। ଭାରତୀୟ କପା ନିଗମ CCI କପା ଚାଷୀଙ୍କ ପାଇଁ କପାସ କିଷାନ ମୋବାଇଲ୍ ଆପ୍ ଆରମ୍ଭ କରିଛି। ଚଳିତ କପା ବିପଣନ ଋତୁରେ ଚାଷୀମାନେ ଏହି ଆପ୍ ମାଧ୍ୟମରେ ପଞ୍ଜୀକରଣ କରିବା ସହ ସର୍ବନିମ୍ନ ସହାୟକ ମୂଲ୍ୟରେ CCI କ୍ରୟ କେନ୍ଦ୍ରରେ ବିକ୍ରି କରିପାରିବେ। ପଞ୍ଜୀକରଣର ଶେଷ ତାରିଖ ଆସନ୍ତା ଡିସେମ୍ବର ମାସ 31 ତାରିଖକୁ ବୃଦ୍ଧି କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ନଭେମ୍ବର ମାସ 11 ତାରିଖକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ସ୍ୱୟଂଚାଳିତ ବିଶ୍ୱରେ ମାନବ ସଂଗଠନର ସଂରକ୍ଷଣର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। ଦେଶ ସ୍ୱାଧୀନ ହେବା ପରେ ସ୍ୱର୍ଗତ ମୌଲାନା ଅବୁଲ କଲାମ ଆଜାଦ 1947 ଅଗଷ୍ଟ ମାସ 15 ତାରିଖଠାରୁ 1958 ଫେବୃୟାରୀ ମାସ 2 ତାରିଖ ପର୍ଯ୍ୟନ୍ତ ଭାରତର ଶିକ୍ଷାମନ୍ତ୍ରୀ ଥିଲେ। ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳର ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ସ୍ୱର୍ଗତ ଆଜାଦଙ୍କ ବଡ଼ ଅବଦାନ ଥିଲା। ଶିକ୍ଷାମନ୍ତ୍ରୀ ଥିବା ସମୟରେ ସ୍ୱର୍ଗତ ଆଜାଦ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଇଆଇଟିଗୁଡ଼ିକ ସ୍ଥାପନ ପାଇଁ ମୌଲାନା ଅବୁଲ କଲାମ ଆଜାଦ ଚିରସ୍କରଣୀୟ ହୋଇ ରହିବେ। ଆର୍ଥିକ କ୍ଷେତ୍ର ସହ ବୌଦ୍ଧିକ ବିକାଶରେ ଶିକ୍ଷା କିପରି ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ ମୌଲାନା ଅବୁଲ କଲାମ ଆଜାଦଙ୍କ ଲକ୍ଷ୍ୟ ଥିଲା। 14 ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଏବଂ ପୌଢ଼ ଶିକ୍ଷାର ବାର୍ତ୍ତା ନେଇ ଆଜି ଏହି ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବଭାରତ ଗଠନରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ ବୋଲି କହିଛନ୍ତି। ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଭାରତୀୟ ଜନସଞ୍ଚାର ସଂସ୍ଥାନର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ମୃଣାଳ ଚାଟାର୍ଜୀ।
ନୂତନ ଶିକ୍ଷାନୀତି 2020 ବୌଦ୍ଧିକ ବିକାଶ ସହିତ ଜଣେ ଛାତ୍ରର ସର୍ବାଙ୍ଗୀନ ବିକାଶ, ତାର ବୌଦ୍ଧିକ ବିକାଶ ସହିତ ଦକ୍ଷତା ଏବଂ ମାନବିକ ଦିଗଟିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏ ବର୍ଷ ଯେଉଁ ଥିମ୍ ହେଇଛି ଆନ୍ତର୍ଜାତିକ ଶିକ୍ଷା ଦିବସର, ତାହା ହେଉଛି AI ଏବଂ କୃତ୍ରିମ ମେଧା ଏବଂ ଶିକ୍ଷା। ସେଥିରେ ମଧ୍ୟ ଶିକ୍ଷାର ମାନବିକ ଦିଗଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ମାଲକାନଗିରି ଜିଲ୍ଲା ଜେଲ୍ ପରିସରରେ ସାମାଜିକ ଚେତନା କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷା ଦିବସ ଅବସରରେ ଜିଲ୍ଲାପାଳ ଏହାର ଶୁଭାରମ୍ଭ କରି କହିଛନ୍ତି କାରାଗାରରେ ଥିବା ନିରକ୍ଷର ଅନ୍ତେବାସୀମାନଙ୍କୁ ଏହା ମାଧ୍ୟମରେ ସାକ୍ଷର କରାଯିବ, ଏଥିସହ ସେମାନଙ୍କୁ କୌଶଳ ବିକାଶ ତାଲିମ ମଧ୍ୟ ପ୍ରଦାନ କରାଯିବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମସ୍ତିଷ୍କାଘାତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସ୍ୱାସ୍ଥ୍ୟ ଓ ସୂଚନା ବିଶେଷଜ୍ଞ ଯୋଗଦେଇ ମସ୍ତିଷ୍କାଘାତର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁରଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଉଦ୍ଘାଟନ କରି ମତ୍ସ୍ୟ, କୃଷି ଓ ପ୍ରାଣୀ ସମ୍ପଦର ବିକାଶରେ ଏହି ମେଳା ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି। ପାରମ୍ପରିକ କୃଷି ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମତ୍ସ୍ୟଚାଷ, ଗୋପାଳନ, କୁକୁଡ଼ା ଓ ବତକ ଚାଷ କରିବାକୁ ଆଗ୍ରହୀ ଚାଷୀମାନେ ଯତ୍ନଶୀଳ ହେବାକୁ ବିଶେଷଜ୍ଞ ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାଇବର କ୍ରାଇମ୍ ସଚେତନତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମେତ ସବୁ ବର୍ଗର ଲୋକମାନେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ପାଣିପାଗ, ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା 3-4 ଡିଗ୍ରୀ ହ୍ରାସ ପାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଗତକାଲି ଜି ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା 8.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ମଧ୍ୟରାତ୍ରି ତାପମାତ୍ରା 10 ଡିଗ୍ରୀରୁ କମ୍ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ରାତି ତାପମାତ୍ରା ପ୍ରାୟ 2-3 ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଦକ୍ଷିଣାଞ୍ଚଳରେ ତାପମାତ୍ରା ହ୍ରାସ ପାଇବା ସହିତ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସ୍ୱାଭାବିକଠାରୁ 5.8 ଡିଗ୍ରୀ, ଝାରସୁଗୁଡ଼ାରେ 6.3 ଡିଗ୍ରୀ ଏବଂ କଟକରେ 3.6 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା କମ୍ ଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି, ଅପରାହ୍ନ ଗୋଟାଏ ସୁଦ୍ଧା 51.49% ମତଦାନ। ରାଜ୍ୟର ସମସ୍ତ ଐତିହ୍ୟ, ସଂସ୍କୃତି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ସ୍ୱୟଂଚାଳିତ ବିଶ୍ୱରେ ମାନବ ସଂଗଠନର ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ଶିକ୍ଷା ଦିବସ ଏବଂ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ବହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।